ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଶ୍ରୀଲଙ୍କାର ବିପର୍ଯ୍ୟୟ ସମୟରେ ଭାରତ ତା'ର ସମସ୍ତ ସହାୟତା ଜାରି ରଖିବ, କହିଲେ ପ୍ରଧାନମନ୍ତ୍ରୀ। ଅଟଳ ପେନ୍ସନ୍ ଯୋଜନାରେ ଏପର୍ଯ୍ୟନ୍ତ 8,34,00,000 ପଞ୍ଜୀକରଣ ହୋଇଥିବା ଲୋକସଭାରେ ସୂଚନା ଦେଲେ ଅର୍ଥମନ୍ତ୍ରୀ। ଇଣ୍ଟରନ୍ୟାସନାଲ୍ ଆଇଡିଆ ସଂଗଠନର ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିବେ ନିର୍ବାଚନ ଆୟୋଗ ଜ୍ଞାନେଶ କୁମାର। ଉତ୍ତରପ୍ରଦେଶ ବାରାଣାସୀରେ ଆଜିଠାରୁ ଆରମ୍ଭ ହେବ କାଶୀ ତାମିଲ ସଙ୍ଗମମ୍ର ଚତୁର୍ଥ ସଂସ୍କରଣ। ଏବଂ ଏଫ୍ଆଇଏଚ୍ କନିଷ୍ଠ ମହିଳା ହକି ବିଶ୍ୱକପ୍ରେ ନାମ୍ବିଆକୁ 13-0 ଗୋଲ୍ରେ ପରାସ୍ତ କଲା ଭାରତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରୀଲଙ୍କା ରାଷ୍ଟ୍ରପତି ଅନୁରାଗ କୁମାର ଦିଶାନାୟକଙ୍କ ସହ ଗତକାଲି ଟେଲିଫୋନ୍ରେ ବାର୍ତ୍ତାଳାପ କରିଛନ୍ତି। ଭାରତ ପକ୍ଷରୁ ସହାୟତା ସ୍ୱରୂପ ଶ୍ରୀଲଙ୍କାରେ ସାଗରବନ୍ଧୁ ଅଭିଯାନ ଅଧୀନରେ ପ୍ରଭାବିତ ଲୋକଙ୍କୁ ଉଦ୍ଧାର ଏବଂ ରିଲିଫ୍ ପ୍ରଦାନ କାର୍ଯ୍ୟ ଜାରି ରହିବ ବୋଲି ଶ୍ରୀ ମୋଦି କହିଛନ୍ତି। ପ୍ରଧାନମନ୍ତ୍ରୀ ଆଶ୍ୱାସନା ଦେଇଛନ୍ତି ଭିଜନ ମହାସାଗର ଅଧୀନରେ ଆଗାମୀ ଦିନରେ ଶ୍ରୀଲଙ୍କାରେ ପୁନର୍ବାସ, ଥଇଥାନ ଏବଂ ଜୀବିକା ପୁନରୁତ୍ଥାନ କ୍ଷେତ୍ରରେ ଭାରତ ସହାୟତା ପ୍ରଦାନ କରିବ। ଆଲୋଚନା ସମୟରେ ଶ୍ରୀଲଙ୍କା ରାଷ୍ଟ୍ରପତି ଦିଶାନାୟକ ବିପର୍ଯ୍ୟୟ ପରେ ଭାରତର ସହାୟତା ପାଇଁ ଗଭୀର କୃତଜ୍ଞତା ଜଣାଇବା ସହ ଉଦ୍ଧାରକାରୀ ଦଳ ଓ ରିଲିଫ୍ ସାମଗ୍ରୀ ନିୟୋଜନ ବ୍ୟବସ୍ଥାକୁ ପ୍ରଶଂସା କରିଛନ୍ତି। ସେ ଭାରତର ସମୟୋଚିତ ପଦକ୍ଷେପ ପାଇଁ ଶ୍ରୀଲଙ୍କା ନାଗରିକମାନଙ୍କ ପକ୍ଷରୁ ପ୍ରଶଂସା କରିଛନ୍ତି। କଥାବାର୍ତ୍ତା ସମୟରେ ଶ୍ରୀଲଙ୍କାରେ ସାମୁଦ୍ରିକ ଝଡ଼ ଦ୍ୱିତୀୟା ଯୋଗୁଁ ଘଟିଥିବା ପ୍ରାଣହାନୀ ଏବଂ ବ୍ୟାପକ ଧ୍ୱଂସ ପାଇଁ ପ୍ରଧାନମନ୍ତ୍ରୀ ମୋଦି ଦୁଃଖ ପ୍ରକାଶ କରିଥିଲେ। ସେ କହିଥିଲେ ଭାରତ ସବୁ ସମୟରେ ଶ୍ରୀଲଙ୍କାର ଲୋକମାନଙ୍କ ସହିତ ଦୃଢ଼ ଭାବେ ରହିଛି। ଅନ୍ୟପକ୍ଷରେ ଭାରତର ସହାୟତା ଓ ସମର୍ଥନ ପାଇଁ ଶ୍ରୀଲଙ୍କାର ପୂର୍ବତନ କ୍ରିକେଟ୍ ଖେଳାଳି ଆଞ୍ଜେଲା ମାଥ୍ୟୁସ୍ କୃତଜ୍ଞତା ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସେ ଶ୍ରୀଲଙ୍କାର ନାଗରିକମାନଙ୍କୁ ରକ୍ଷା କରିବା ଲାଗି ଭାରତୀୟ ସଶସ୍ତ୍ର ବାହିନୀର ଉଦ୍ୟମକୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି ସମସ୍ତ ଶ୍ରୀଲଙ୍କାବାସୀ ଭାରତକୁ ପ୍ରଶଂସା କରୁଛନ୍ତି। ଅଟଳ ପେନ୍ସନ୍ ଯୋଜନାରେ ଏପର୍ଯ୍ୟନ୍ତ 8,34,00,000 ପଞ୍ଜୀକରଣ ହୋଇଥିବା ଜଣାପଡ଼ିଛି। ଗତକାଲି ଲୋକସଭାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଏହି ସଂଖ୍ୟା ମଧ୍ୟରେ 48% ମହିଳା ଅଛନ୍ତି। 2015 ସାର୍ବଜନୀନ ସାମାଜିକ ସୁରକ୍ଷା ବ୍ୟବସ୍ଥା ନିଶ୍ଚିତ କରିବା ଲକ୍ଷ୍ୟରେ ଅଟଳ ପେନ୍ସନ୍ ଯୋଜନା ପ୍ରଣୟନ କରାଯାଇଥିଲା। ଏହି ଯୋଜନାରେ ଡାକଘର କିମ୍ବା ବ୍ୟାଙ୍କରେ ଆକାଉଣ୍ଟ ଥିବା 18-40 ବୟସର ବ୍ୟକ୍ତିବିଶେଷମାନେ ପଞ୍ଜୀକରଣ କରିପାରିବେ। ସେମାନଙ୍କୁ 60 ବୟସ ପରେ ପେନ୍ସନ୍ ପ୍ରଦାନ କରାଯିବ। ଶ୍ରୀମତୀ ସୀତାରମଣ କହିଥିଲେ ଅଟଳ ପେନ୍ସନ୍ ଯୋଜନାକୁ ଲୋକପ୍ରିୟ କରାଇବା ଉଦ୍ଦେଶ୍ୟରେ ସରକାରଙ୍କ ପକ୍ଷରୁ ଛାପା ଏବଂ ଇଲେକ୍ଟ୍ରୋନିକ୍ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମରେ 13 ଭାଷାରେ ବିଜ୍ଞାପନ ଓ ସୂଚନା ପ୍ରଦାନ କରାଯାଉଛି। ସେ କହିଛନ୍ତି ଏହି ଯୋଜନା ସରକାରୀ ଓ ଘରୋଇ ବ୍ୟାଙ୍କ ସମେତ ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କ, ସମବାୟ ବ୍ୟାଙ୍କ ମାଧ୍ୟମରେ କାର୍ଯ୍ୟକାରୀ କରାଯାଉଛି। ଭାରତକୁ ପ୍ରଥମଥର ପାଇଁ ଇଣ୍ଟରନ୍ୟାସନାଲ୍ ଆଇଡିଆ ଅର୍ଥାତ୍ ଗଣତନ୍ତ୍ର ଓ ଭୋଟର ସହାୟତା ଆନ୍ତର୍ଜାତିକ ପ୍ରତିଷ୍ଠାନ ପକ୍ଷରୁ ଅଧ୍ୟକ୍ଷତା ପାଇଁ ନିମନ୍ତ୍ରଣ କରାଯାଇଛି। ଭାରତ ପକ୍ଷରୁ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଆସନ୍ତାକାଲି ସ୍ୱିଡେନ୍ର ଷ୍ଟକହୋମ୍ରେ ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ପଦ ଗ୍ରହଣ କରିବେ। ଏ ସମ୍ପର୍କରେ ଶ୍ରୀ କୁମାର କହିଛନ୍ତି ସମଗ୍ର ବିଶ୍ୱ ଭାରତରେ ମୁକ୍ତ, ନିରପେକ୍ଷ ଏବଂ ସ୍ୱଚ୍ଛ ନିର୍ବାଚନର ସଫଳତା ବିଷୟରେ ଜାଣିଛି। 1995 ପ୍ରତିଷ୍ଠିତ ଇଣ୍ଟରନ୍ୟାସନାଲ୍ ଆଇଡିଆ ଏକ ଆନ୍ତଃ ସରକାରୀ ସଂଗଠନ ଯେଉଁଥିରେ 37 ଦେଶର ପର୍ଯ୍ୟବେକ୍ଷକ ସଦସ୍ୟ ଅଛନ୍ତି। 2003 ଏହି ସଂସ୍ଥା ଜାତିସଂଘ ସାଧାରଣ ସଭାରେ ପର୍ଯ୍ୟବେକ୍ଷକ ପଦବୀ ଗ୍ରହଣ କରିଛି। ମୋବାଇଲ୍ ହ୍ୟାଣ୍ଡସେଟ୍ର ଗୁଣବତ୍ତା ଏବଂ ଏହା ସଠିକ୍ କି ନୁହେଁ ତାହା ଯାଞ୍ଚ କରିବା ଲାଗି ସଞ୍ଚାର ସାଥୀ ଆପ୍ଲିକେସନ୍କୁ ନୂଆ ମୋବାଇଲ୍ଗୁଡ଼ିକରେ ପୂର୍ବରୁ ଇନ୍ଷ୍ଟଲ୍ କରିବା ଲାଗି କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। ନିର୍ଦ୍ଦେଶନାମା ଅନୁଯାୟୀ ଭାରତରେ ବ୍ୟବହାର ପାଇଁ ନିର୍ମିତ କିମ୍ବା ଆମଦାନୀ ହେଉଥିବା ସମସ୍ତ ମୋବାଇଲ୍ ହ୍ୟାଣ୍ଡସେଟ୍ର ବିକ୍ରି ପୂର୍ବରୁ ସଞ୍ଚାର ସାଥୀ ମୋବାଇଲ୍ ଆପ୍ ଇନ୍ଷ୍ଟଲ୍ କରିବା ବାଧ୍ୟତାମୂଳକ କରାଯାଇଛି। ସରକାରଙ୍କ ପକ୍ଷରୁ ମୋବାଇଲ୍ ହ୍ୟାଣ୍ଡସେଟ୍ ନିର୍ମାତା ଏବଂ ଆମଦାନୀକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କୁହାଯାଇଛି ପ୍ରଥମ ବ୍ୟବହାର କିମ୍ବା ଡିଭାଇସ୍ ସେଟ୍ଅପ୍ ସମୟରେ ଏହି ଆପ୍ ଯେଭଳି ସହଜରେ ଦୃଶ୍ୟମାନ ଓ ଉପଲବ୍ଧ ହେବ ତାହା ମୋବାଇଲ୍ ନିର୍ମାତା ଓ ଆମଦାନୀକାରୀ ନିଶ୍ଚିତ କରିବେ। ଏଥିସହିତ ସଞ୍ଚାର ସାଥୀ ଆପ୍ ଯେଭଳି ଡିଆକ୍ଟିଭେଟ୍ କରାଯାଇପାରିବ ନାହିଁ କିମ୍ବା ବନ୍ଦ କରାଯାଇପାରିବ ନାହିଁ ସେ ନେଇ ମଧ୍ୟ ବ୍ୟବସ୍ଥା କରିବାକୁ କୁହାଯାଇଛି। ଆସନ୍ତା 90 ମଧ୍ୟରେ ଏହାକୁ କାର୍ଯ୍ୟକାରୀ କରିବା ଏବଂ 120 ମଧ୍ୟରେ ରିପୋର୍ଟ ପ୍ରଦାନ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଉତ୍ତରପ୍ରଦେଶର ବାରାଣାସୀରେ ଆଜି କାଶୀ ତାମିଲ ସଙ୍ଗମମ୍ର ଚତୁର୍ଥ ସଂସ୍କରଣ ଆରମ୍ଭ ହେବ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମିଳିତ ଭାବେ ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବେ। କାଶୀ ତାମିଲ ସଙ୍ଗମମର ଉଦ୍ଦେଶ୍ୟ ହେଉଛି ଉତ୍ତର ଏବଂ ଦକ୍ଷିଣ ଭାରତ ମଧ୍ୟରେ ସମ୍ପର୍କକୁ ଆହୁରି ଦୃଢ଼ କରିବା। ଆଜି ସନ୍ଧ୍ୟାରେ ନମୋ ଘାଟରେ ଉଦ୍ଘାଟନୀ ସମାରୋହ ଅନୁଷ୍ଠିତ ହେବ। ଚଳିତ ବର୍ଷ କାଶୀ ତାମିଲ ସଙ୍ଗମମର ବିଷୟବସ୍ତୁ ରହିଛି ଆସନ୍ତୁ ଆମେ ତାମିଲ ଶିଖିବା, ତାମିଲକୁ ନିଜର କରିବା। ଉଦ୍ଘାଟନୀ ଉତ୍ସବରେ କାଶୀ ଏବଂ ତାମିଲନାଡୁର ପାରମ୍ପରିକ କଳାକାରମାନେ ମଞ୍ଚ ଉପରେ ଏକାଠି ପ୍ରଦର୍ଶନ କରିବେ। ଏହି ସଙ୍ଗମମରେ ତାମିଲନାଡୁର ଛାତ୍ରଛାତ୍ରୀ, ଶିକ୍ଷକ, ଲେଖକ, ଗଣମାଧ୍ୟମ ବୃତ୍ତିଗତ, କୃଷି ଏବଂ ଆନୁଷଙ୍ଗିକ କ୍ଷେତ୍ର ଓ ମହିଳାଙ୍କୁ ନେଇ 1400ରୁ ଅଧିକ ପ୍ରତିନିଧି ସାମିଲ ହେବେ ବୋଲି ଜଣାପଡ଼ିଛି। ନୌସେନା ଦିବସ ଅବସରରେ ଆସନ୍ତାକାଲି ସନ୍ଧ୍ୟାରେ ତିରୁଅନନ୍ତପୁରମରେ ଅନୁଷ୍ଠିତ ହେବାକୁ ଥିବା ନୌସେନା ଶକ୍ତି ପ୍ରଦର୍ଶନ ପାଇଁ ସମ୍ପୂର୍ଣ୍ଣ ଅଭ୍ୟାସ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଆସନ୍ତାକାଲି ଅପରାହ୍ନ 4:30ରୁ ଆରମ୍ଭ ହେବାକୁ ଥିବା କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଗତ ସନ୍ଧ୍ୟାରେ ଶଙ୍ଖମୁଖମରେ ଅନୁଷ୍ଠିତ ଅଭ୍ୟାସ ସମୟରେ ଆଇଏନ୍ଏସ୍ ବିକ୍ରାନ୍ତ ବିଭିନ୍ନ କୌଶଳ ପ୍ରଦର୍ଶନ କରିଥିଲା। ଯୁଦ୍ଧ ବିମାନଗୁଡ଼ିକ ଆଇଏନ୍ଏସ୍ ବିକ୍ରାନ୍ତରୁ ଉଡ଼ାଣ କରିଥିଲେ। ନୌସେନା କର୍ମଚାରୀମାନେ ବିଭିନ୍ନ ପ୍ରକାରର ଉଦ୍ଧାର କୌଶଳ ଓ ପ୍ରତିରକ୍ଷା କାର୍ଯ୍ୟ ପ୍ରଦର୍ଶନ କରିଥିଲେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉପସ୍ଥିତିରେ ଆସନ୍ତାକାଲି ନୌସେନା ଦିବସ ଅବସରରେ ନୌବାହିନୀ ପକ୍ଷରୁ ବିଭିନ୍ନ କଳାକୌଶଳ ପ୍ରଦର୍ଶନ କରାଯିବ। ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ବେଗମ୍ ଖାଲେଦା ଜିଆଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚିନ୍ତା ପ୍ରକାଶ କରିଛନ୍ତି। ସେ ତାଙ୍କ ଆଶୁ ଆରୋଗ୍ୟ ଲାଗି କାମନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ବାଂଲାଦେଶର ସାର୍ବଜନୀନ ଜୀବନରେ ଖାଲେଦା ଜିଆ ବହୁ ଅବଦାନ ଦେଇଛନ୍ତି। ଏନେଇ ଭାରତ ସମସ୍ତ ସମ୍ଭାବ୍ୟ ସମର୍ଥନ ଯୋଗାଇଦେବା ଲାଗି ପ୍ରସ୍ତୁତ ଥିବା ଶ୍ରୀ ମୋଦି କହିଛନ୍ତି। ପଶ୍ଚିମବଙ୍ଗର 2208 ବୁଥ୍ରେ ଶତପ୍ରତିଶତ ଗଣନା ଫର୍ମ ଦାଖଲ ସମ୍ପର୍କରେ ନିର୍ବାଚନ କମିଶନ ରିପୋର୍ଟ ମାଗିଛନ୍ତି। ଏହି ବୁଥ୍ଗୁଡ଼ିକରୁ କୌଣସି ଗଣନା ଫର୍ମ ସଂଗ୍ରହ ପାଇଁ ବାକି ନଥିବା ବିଷୟ ଅବାସ୍ତବ ମନେ ହେଉଥିବାରୁ ନିର୍ବାଚନ କମିଶନ ଆଜି ସକାଳ 10 ସୁଦ୍ଧା ସମସ୍ତ ଜିଲ୍ଲା ନିର୍ବାଚନ ଅଧିକାରୀମାନଙ୍କୁ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି ଯେ ରାଜନୈତିକ ଉଦ୍ଦେଶ୍ୟ ରଖି କେତେକ ବ୍ଲକର ଉନ୍ନୟନ ଅଧିକାରୀମାନେ ବ୍ଲକସ୍ତରୀୟ ଅଧିକାରୀମାନଙ୍କ ଉପରେ ମୃତକ, ସ୍ଥାନାନ୍ତର ହୋଇଥିବା ଲୋକ ଏବଂ ଅବୈଧ ବାଂଲାଦେଶୀ ପ୍ରବାସୀଙ୍କ ନାମ ଅନ୍ତର୍ଭୁକ୍ତ କରିବା ଲାଗି ଓଟିପି ଦେବାକୁ ବାଧ୍ୟ କରିଛନ୍ତି। ନିର୍ବାଚନ କମିଶନ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ଭାବେ ସୁବ୍ରତ ଗୁପ୍ତାଙ୍କୁ ଏଥିଲାଗି ନିଯୁକ୍ତ କରିଛନ୍ତି। ଚଳିତ ବର୍ଷ ନଭେମ୍ବର ମାସରେ ସାମଗ୍ରୀ ଓ ସେବାକର ଜିଏସ୍ଟି ସଂଗ୍ରହ 0.7% ବୃଦ୍ଧି ପାଇ 1.70 ଲକ୍ଷ କୋଟିରେ ପହଞ୍ଚିଛି। ପୂର୍ବ ବର୍ଷ ସମାନ ଅବଧିରେ ଜିଏସ୍ଟି ଟିକସ 1.69 ଲକ୍ଷ କୋଟି ଥିଲା। କେନ୍ଦ୍ରୀୟ ଜିଏସ୍ଟି ବାବଦକୁ ଗତ ଅକ୍ଟୋବର ମାସରେ 34,843 କୋଟି ଟଙ୍କା ଏବଂ ରାଜ୍ୟ ଜିଏସ୍ଟି ବାବଦକୁ 42,522 କୋଟି ଟଙ୍କା ସଂଗ୍ରହ ହୋଇଛି। ସୂଚନା ଅନୁଯାୟୀ ସମନ୍ୱିତ ଜିଏସ୍ଟି ଟିକସ ବାବଦକୁ 92,910 କୋଟି ଏବଂ ସେସ୍ ବାବଦକୁ 4,006 କୋଟି ଟଙ୍କା ସଂଗ୍ରହ କରାଯାଇଛି। ଭାରତୀୟ ମହିଳା ହକି ଦଳର ମୁଖ୍ୟ ପ୍ରଶିକ୍ଷକ ହରେନ୍ଦ୍ର ସିଂ ବ୍ୟକ୍ତିଗତ କାରଣ ଦର୍ଶାଇ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ସେ କହିଛନ୍ତି, ଦଳର ପ୍ରଶିକ୍ଷକ ହେବା ତାଙ୍କ କ୍ୟାରିୟରର ଏକ ପ୍ରମୁଖ ଘଟଣା ଥିଲା ଏବଂ ଆଗାମୀ ଦିନରେ ଭାରତୀୟ ହକିକୁ ସେ ସମର୍ଥନ ଜାରି ରଖିବେ ବୋଲି ପ୍ରତିଶ୍ରତି ଦେଇଛନ୍ତି। ହକି ଇଣ୍ଡିଆର ଅଧ୍ୟକ୍ଷ ଦିଲୀପ ତିର୍କି ଶ୍ରୀ ସିଂଙ୍କୁ ତାଙ୍କର ସେବା ପାଇଁ ଧନ୍ୟବାଦ ଜଣାଇଛନ୍ତି। ଶ୍ରୀ ତିର୍କି କହିଛନ୍ତି, ଖୁବ୍ ଶୀଘ୍ର ନୂଆ ପ୍ରଶିକ୍ଷକ ନିଯୁକ୍ତ କରାଯିବ। ଆଗାମୀ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍ଗୁଡ଼ିକ ପାଇଁ ଭାରତୀୟ ମହିଳା ଦଳର ପ୍ରସ୍ତୁତି ପୂର୍ବଭଳି ଚାଲିବ ବୋଲି ହକି ଇଣ୍ଡିଆ ପକ୍ଷରୁ କୁହାଯାଇଛି। ସୂଚନା ଅନୁଯାୟୀ, ଜାନେକ୍ ସ୍କୋପମ୍ୟାନ୍ଙ୍କ ବିଦାୟ ପରେ ହରେନ୍ଦ୍ର ସିଂ ଦଳର ଦାୟିତ୍ୱ ଗ୍ରହଣ କରିଥିଲେ। ଏଫ୍ଆଇଏଚ୍ କନିଷ୍ଠ ମହିଳା ହକି ବିଶ୍ୱକପ୍ରେ ଭାରତୀୟ କନିଷ୍ଠ ଦଳ ଚିଲିର ସାଣ୍ଟିଆଗୋରେ ଅନୁଷ୍ଠିତ ମ୍ୟାଚ୍ରେ ନାମ୍ବିଆକୁ 13-0 ପରାସ୍ତ କରିଛି। ଏହି ବିଜୟ ସହିତ ଭାରତ ଅଙ୍କ ତାଲିକାର ଶୀର୍ଷରେ ରହିଛି। ଗତକାଲି ଅନୁଷ୍ଠିତ ପ୍ରଥମ ମ୍ୟାଚ୍ରେ ଜର୍ମାନୀ 7-1 ଆୟର୍ଲ୍ୟାଣ୍ଡକୁ ପରାସ୍ତ କରିଛି। ଆସନ୍ତାକାଲି ଭାରତ ଜର୍ମାନୀ ଓ ଶୁକ୍ରବାର ଦିନ ଭାରତ ଆୟର୍ଲ୍ୟାଣ୍ଡ ମଧ୍ୟରେ ମୁକାବିଲା ହେବ। ଏଫ୍ଆଇଏଚ୍ କନିଷ୍ଠ ପୁରୁଷ ହକି ବିଶ୍ୱକପ୍ରେ ତାମିଲନାଡୁର ମଦୁରାଇରେ ଆଜି ସ୍ୱିଜରଲ୍ୟାଣ୍ଡ ଏବଂ ଭାରତ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଭାରତୀୟ ସମୟ ରାତି 8:00 ମ୍ୟାଚ୍ ଆରମ୍ଭ ହେବ। ପୁଲ୍ ବି'ରେ ଉଭୟ ଭାରତ ଏବଂ ସ୍ୱିଜରଲ୍ୟାଣ୍ଡ ଅପରାଜିତ ରହିବା ସତ୍ତ୍ୱେ ଭାରତ ଅଙ୍କ ତାଲିକାର ଶୀର୍ଷରେ ରହିଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଶ୍ରୀଲଙ୍କାର ବିପର୍ଯ୍ୟୟ ସମୟରେ ଭାରତ ତା'ର ସମସ୍ତ ସହାୟତା ଜାରି ରଖିବ, କହିଲେ ପ୍ରଧାନମନ୍ତ୍ରୀ। ଅଟଳ ପେନ୍ସନ୍ ଯୋଜନାରେ ଏପର୍ଯ୍ୟନ୍ତ 8,34,00,000 ପଞ୍ଜୀକରଣ ହୋଇଥିବା ଲୋକସଭାରେ ସୂଚନା ଦେଲେ ଅର୍ଥମନ୍ତ୍ରୀ। ଇଣ୍ଟରନ୍ୟାସନାଲ୍ ଆଇଡିଆ ସଂଗଠନର ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିବେ ନିର୍ବାଚନ ଆୟୋଗ ଜ୍ଞାନେଶ କୁମାର। ଉତ୍ତରପ୍ରଦେଶ ବାରାଣସୀରେ ଆଜିଠାରୁ ଆରମ୍ଭ ହେବ କାଶୀ ତାମିଲ ସଙ୍ଗମମର ଚତୁର୍ଥ ସଂସ୍କରଣ ଏବଂ ଏଫ୍ଆଇଏଚ୍ କନିଷ୍ଠ ମହିଳା ହକି ବିଶ୍ୱକପ୍ରେ ନାମ୍ବିଆକୁ 13-0 ପରାସ୍ତ କଲା ଭାରତ। ସମ୍ବାଦ ଶେଷ ହେଲା।